ଦ୍ୱିତୀୟ ସାମୁଏଲ ଅଧ୍ୟାୟ ବାଇଶ। ଯେଉଁ ସମୟରେ ସଦାପ୍ରଭୁ ସମସ୍ତ ଶତ୍ରୁ ହସ୍ତରୁ ଓ ସାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ, ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କଲେ। ସେ କହିଲେ, ସଦାପ୍ରଭୁ ମୋର ଶୈଳ ଓ ମୋର ଗଡ଼ ଓ ମୋର ରକ୍ଷାକର୍ତ୍ତା, ମୋର ଶୈଳ ସ୍ୱରୂପ ପରମେଶ୍ୱର ମୁଁ ତାହାଙ୍କଠାରେ ଆଶ୍ରୟ ନେବି, ମୋର ଢାଲ ଓ ମୋର ପରିତ୍ରାଣ ସ୍ୱରୂପ ଶୃଙ୍ଗ ମୋର ଉଚ୍ଚ ଦୁର୍ଗ ଓ ମୋର ଆଶ୍ରୟ ମୋର ତ୍ରାଣକର୍ତ୍ତା, ତୁମ୍ଭେ ମୋତେ ଦୌରାତ୍ମ୍ୟରୁ ଉଦ୍ଧାର କରୁଅଛ। ମୁଁ ସଦାପ୍ରଭୁଙ୍କୁ ଆହ୍ୱାନ କରିବି, ସେ ପ୍ରଶଂସିତ ହେବା ଯୋଗ୍ୟ, ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ଉଦ୍ଧାର ପାଇବି, କାରଣ ମୃତ୍ୟୁରୂପ ଲହରୀ ମୋତେ ବେଷ୍ଟନ କଲା, ପାପାଧମତାର ପ୍ଲାବନ ମୋତେ ଭିତ୍ତ କଲା, ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁର ଫାନ୍ଦ ମୋର ସମ୍ମୁଖବର୍ତ୍ତୀ ହେଲା। ମୋର ସଙ୍କଟ ବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ହଁ ମୁଁ ଆପଣା ପରମେଶ୍ୱରଙ୍କୁ ଡାକିଲି, ତହୁ ସେ ଆପଣା ମନ୍ଦିରରେ ଥାଇ ମୋର ରବ ଶୁଣିଲେ ଓ ମୋର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ଉପସ୍ଥିତ ହେଲା। ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା, ଗଗନମଣ୍ଡଳର ମୂଳ ସକଳ ଉଦ୍ବିଗ୍ନ ଓ ଟଳମଳ ହେଲା, କାରଣ ସେ ପ୍ରଜ୍ୱଳିତ ହୋଇଉଠିଲେ, ତାହାଙ୍କ ନାସରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖରୁ ନିର୍ଗତ ଅଗ୍ନି ଗ୍ରାସ କଲା, ତଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା, ମଧ୍ୟ ସେ ଆକାଶମଣ୍ଡଳକୁ ନତ କରି ଓହ୍ଲାଇ ଆସିଲେ ଓ ନିବିଡ଼ ଅନ୍ଧକାର ତାହାଙ୍କ ପାଦ ତଳେ ଥିଲା। ପୁଣି ସେ କିରୁବ ଉପରେ ଆରୋହଣ କରି ଉଡ୍ଡିୟମାନ ହେଲେ, ହଁ ସେ ବାୟୁର ପକ୍ଷ ଉପରେ ଦେଖାଗଲେ, ସେ ଅନ୍ଧକାରକୁ ଅର୍ଥାତ୍ ଜଳରାଶି ଓ ଆକାଶର ନିବିଡ଼ ମେଘକୁ ଆପଣା ଚତୁର୍ଦ୍ଦିଗସ୍ଥିତ କୁଟୀର ସ୍ୱରୂପ କଲେ, ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ଆଗ୍ନେୟ ଅଙ୍ଗାର ପ୍ରଜ୍ୱଳିତ ହେଲା। ସଦାପ୍ରଭୁ ଆକାଶରୁ ଗର୍ଜନ କଲେ ଓ ସର୍ବପରିସ୍ଥ ଯେ ସେ ଆପଣା ରବ ଉଚ୍ଚାରଣ କଲେ, ପୁଣି ସେ ବାଣ ନିକ୍ଷେପ କରି ସେମାନଙ୍କୁ ଛିନ୍ନ ଭିନ୍ନ କଲେ, ବିଜୁଳି ଦ୍ୱାରା ସେମାନଙ୍କୁ ଉଦ୍ବିଗ୍ନ କଲେ। ସେତେବେଳେ ସଦାପ୍ରଭୁଙ୍କ ତର୍ଜନରେ ଓ ତାହାଙ୍କ ନାସିକର ପ୍ରଶ୍ୱାସ ବାୟୁରେ ସମୁଦ୍ରର ଗର୍ଭ ପ୍ରକାଶ ପାଇଲା ଓ ଭୂମଣ୍ଡଳର ମୂଳ ସକଳ ଅନାବୃତ ହେଲା। ସେ ଉର୍ଦ୍ଧ୍ୱରୁ ହାତ ବଢ଼ାଇଲେ, ସେ ମୋତେ ଧରିଲେ, ସେ ଅପାର ଜଳ ମଧ୍ୟରୁ ମୋତେ ଟାଣି ନେଲେ, ସେ ମୋର ବଳବାନ ଶତ୍ରୁଠାରୁ ଓ ମୋର ଘୃଣାକାରୀମାନଙ୍କଠାରୁ ମୋତେ ରକ୍ଷା କଲେ, କାରଣ ସେମାନେ ମୋର ପ୍ରତି ଅତି ବଳବାନ ଥିଲେ, ସେମାନେ ମୋର ବିପଦ ଦିନରେ ମୋର ସମ୍ମୁଖବର୍ତ୍ତୀ ହେଲେ, ମାତ୍ର ସଦାପ୍ରଭୁ ମୋର ଅବଲମ୍ବନ ହେଲେ, ସେ ମଧ୍ୟ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ, ସେ ମୋତେ ରକ୍ଷା କଲେ, କାରଣ ସେ ମୋଠାରେ ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ମୋର ଧାର୍ମିକତା ଅନୁସାରେ ମୋତେ ପୁରସ୍କାର ଦେଲେ, ମୋର ହସ୍ତର ଶୌଚାନୁସାରେ ମୋତେ ଫଳ ଦେଲେ, କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଲି ଓ ଦୁଷ୍ଟତାପୂର୍ବକ ମୁଁ ଆପଣା ପରମେଶ୍ୱରଙ୍କୁ ତ୍ୟାଗ କଲି ନାହିଁ, ଯେହେତୁ ତାହାଙ୍କର ସମସ୍ତ ଶାସନ ମୋର ସମ୍ମୁଖରେ ଥିଲା ଓ ତାଙ୍କର ବିଧି ସକଳ ମୁଁ ପରିତ୍ୟାଗ କଲି ନାହିଁ। ମୁଁ ମଧ୍ୟ ତାହାଙ୍କ ପ୍ରତି ସିଦ୍ଧ ଥିଲି ଓ ମୁଁ ଆପଣା ଅଧର୍ମରୁ ଆପଣାକୁ ରକ୍ଷା କଲି, ଯେହେତୁ ସଦାପ୍ରଭୁ ମୋର ଧାର୍ମିକତା ଅନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋର ଶୌଚାନୁସାରେ ମୋତେ ଫଳ ଦେଲେ। ତୁମ୍ଭେ ଦୟାଳୁ ପ୍ରତି ଆପଣାକୁ ଦୟାଳୁ ଓ ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ, ସୂଚୀ ଲୋକ ପ୍ରତି ତୁମ୍ଭେ ଆପଣାକୁ ସୂଚୀ ଦେଖାଇବ ଓ କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ। ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ଉଦ୍ଧାର କରିବ, ମାତ୍ର ଉଦ୍ଧତ ଲୋକମାନଙ୍କୁ ନଷ୍ଟ କରିବାକୁ ସେମାନଙ୍କ ଉପରେ ତୁମ୍ଭର ଦୃଷ୍ଟି ଥାଏ। ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଦୀପ, ପୁଣି ସଦାପ୍ରଭୁ ମୋର ଅନ୍ଧକାର ଆଲୋକମୟ କରିବେ, କାରଣ ମୁଁ ତୁମ୍ଭ ଦ୍ୱାରା ସୈନ୍ୟ ଉପରେ ଦୌଡ଼େ, ମୁଁ ଆପଣା ପରମେଶ୍ୱରଙ୍କ ଦ୍ୱାରା ପାଚେରୀ ଡିଏଁ। ସେ ପରମେଶ୍ୱର ତାହାଙ୍କ ପଥ ଯଥାର୍ଥ, ସଦାପ୍ରଭୁଙ୍କ ବାକ୍ୟ ପରୀକ୍ଷା ସିଦ୍ଧ, ସେ ଆପଣ ଆଶ୍ରିତ ସମସ୍ତଙ୍କର ଢାଲ। ସଦାପ୍ରଭୁଙ୍କ ବିନା ଆଉ କିଏ ପରମେଶ୍ୱର, ଆମମାନଙ୍କ ପରମେଶ୍ୱର ଛଡ଼ା ଆଉ କିଏ ଶୈଳ? ପରମେଶ୍ୱର ମୋର ଦୃଢ଼ ଆଶ୍ରୟ, ସେ ସିଦ୍ଧ ଲୋକକୁ ଆପଣା ପଥରେ କଢ଼ାଇ ନିଅନ୍ତି, ସେ ତାହାର ପାଦକୁ ହରିଣର ପାଦ ତୁଲ୍ୟ କରନ୍ତି ଓ ସେ ମୋତେ ମୋର ଉଚ୍ଚସ୍ଥଳୀରେ ବସାନ୍ତି, ସେ ମୋ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି, ତହିଁରେ ମୋହର ବାହୁ ପିତ୍ତଳ ଧନୁ ବଙ୍କା କରେ। ମଧ୍ୟ ତୁମ୍ଭେ ମୋତେ ନିଜ ପରିତ୍ରାଣ ସ୍ୱରୂପ ଢାଲ ଦେଇଅଛ, ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି, ତୁମେ ମୋ ତଳେ ମୋର ପାଦ ବିକ୍ଷେପର ସ୍ଥାନ ପ୍ରଶସ୍ତ କରିଅଛ ଓ ମୋର ଗୋଇଠି ଖସିଯାଇ ନାହିଁ। ମୁଁ ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଇ ସେମାନଙ୍କୁ ବିନାଶ କରିଅଛି ଓ ସେମାନେ ସଂହାରିତ ହେବା ପର୍ଯ୍ୟନ୍ତ ମୁଁ ଫେରିଲି ନାହିଁ। ମୁଁ ସେମାନଙ୍କୁ ଏପରି ସଂହାର ଓ ଚୂର୍ଣ୍ଣ କରିଅଛି ଯେ ସେମାନେ ଆଉ ଉଠି ନ ପାରନ୍ତି, ହଁ ସେମାନେ ମୋର ପାଦ ତଳେ ପତିତ ହୋଇଅଛନ୍ତି। ତୁମ୍ଭେ ଯୁଦ୍ଧ ନିମନ୍ତେ ବଳରୂପ ବନ୍ଧନୀରେ ମୋର କଟି ବାନ୍ଧିଅଛ, ମୋ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ମୋର ବଶୀଭୂତ କରିଅଛ, ମଧ୍ୟ ତୁମ୍ଭେ ମୋର ଶତ୍ରୁମାନଙ୍କ ପିଠି ମୋ ଆଡ଼େ ଫେରାଇଲ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କଲି, ସେମାନେ ଅନାଇଲେ ମାତ୍ର ଉଦ୍ଧାରକର୍ତ୍ତା କେହି ନଥିଲା, ସଦାପ୍ରଭୁଙ୍କ ପ୍ରତି ମଧ୍ୟ ଅନାଇଲେ ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ। ତହୁଁ ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି, ମୁଁ ସଡ଼କର କାଦୁଅ ପରି ସେମାନଙ୍କୁ ଦଳିଲି ଓ ସେମାନଙ୍କୁ ଛିନ୍ନ ଭିନ୍ନ କଲି। ତୁମ୍ଭେ ମଧ୍ୟ ମୋ ଲୋକମାନଙ୍କ ବିବାଦରୁ ମୋତେ ରକ୍ଷା କରିଅଛ, ତୁମ୍ଭେ ମୋତେ ଅନ୍ୟ ଦେଶୀୟମାନଙ୍କ ମସ୍ତକ ହେବା ପାଇଁ ରଖିଅଛ, ମୋର ଅପରିଚିତ ଲୋକମାନେ ମୋର ସେବା କରିବେ, ବିଦେଶୀୟମାନେ ଆପଣମାନଙ୍କୁ ମୋର ବଶୀଭୂତ କରିବେ, ସେମାନେ ମୋ ବିଷୟ ଶୁଣିବା ମାତ୍ରେ ମୋର ଆଜ୍ଞାବହ ହେବେ, ବିଦେଶୀୟମାନେ ମ୍ଲାନ ହୋଇଯିବେ ଓ ଆପଣମାନଙ୍କ ଗୁପ୍ତ ସ୍ଥାନରୁ ଥରହର ହୋଇ ବାହାରି ଆସିବେ। ସଦାପ୍ରଭୁ ନିତ୍ୟଜୀବୀ, ମୋର ଶୈଳ ଧନ୍ୟ ହୁଅନ୍ତୁ ଓ ମୋ ପରିତ୍ରାଣର ଶୈଳସ୍ୱରୂପ ପରମେଶ୍ୱର ଉନ୍ନତ ହୁଅନ୍ତୁ। ସେହି ପରମେଶ୍ୱର ମୋ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀମାନଙ୍କୁ ମୋ ତଳେ ନତ କରନ୍ତି, ପୁଣି ସେ ମୋ ଶତ୍ରୁଗଣଠାରୁ ମୋତେ ବାହାର କରି ଆଣନ୍ତି। ହଁ, ତୁମ୍ଭେ ମୋ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ, ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ରକ୍ଷା କରୁଅଛ। ଏହେତୁ ହେ ସଦାପ୍ରଭୁ, ମୁଁ ଗୋଷ୍ଠୀମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସାଗାନ କରିବି। ସେ ଆପଣ ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି, ସେ ଆପଣ ଅଭିଷିକ୍ତ ପ୍ରତି ଦାଉଦ ଓ ତାହାର ବଂଶ ପ୍ରତି ଅନନ୍ତକାଳ ଦୟା ବ୍ୟବହାର କରନ୍ତି।